ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଆରମ୍ଭ ହୋଇଛି ମତଗ୍ରହଣ। ଏହି ପର୍ଯ୍ୟାୟରେ ଓଡ଼ିଶାର 6 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42 ବିଧାନସଭା କ୍ଷେତ୍ର ପାଇଁ ଏକସଙ୍ଗେ ଚାଲିଛି ଭୋଟ୍ ଗ୍ରହଣ। ଲୋକସଭା ନିର୍ବାଚନ ସମୟରେ ବୁଥ୍ୱାରି ଭୋଟର ମତଦାନ ତଥ୍ୟ ଏବଂ ୱେବ୍ସାଇଟ୍ରେ ଏହାକୁ ଅପ୍ଲୋଡ୍ କରିବା ନେଇ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ। ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ରିମାଲର ମୁକାବିଲା ଲାଗି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଆସନ୍ତାକାଲି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା। ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ମତଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ 6 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 58 ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ସେଥିମଧ୍ୟରେ ଉତ୍ତରପ୍ରଦେଶର 14, ହରିୟାଣାର ସମସ୍ତ 10, ବିହାର ଏବଂ ପଶ୍ଚିମବଙ୍ଗର 8 ଲେଖାଏଁ, ଦିଲ୍ଲୀର ସମସ୍ତ 7, ଓଡ଼ିଶାର 6, ଝାଡ଼ଖଣ୍ଡର 4 ଏବଂ ଜାମ୍ମୁ କାଶ୍ମୀରର 1 ଲୋକସଭା ଆସନ ରହିଛି। ମୋଟ 899 ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି। ସକାଳ 7 ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଲୋକସଭା ମଣ୍ଡଳୀ ଅନୁଯାୟୀ ଭିନ୍ନ ଭିନ୍ନ ସମୟରେ ଶେଷ ହେବ ବୋଲି ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି। 58 ଲୋକସଭା ଆସନ ମଧ୍ୟରୁ 7 ତଫସିଲଭୁକ୍ତ ଜାତି ଏବଂ 2 ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ 1,14,000 ମତଦାନ କେନ୍ଦ୍ରରେ 11,13,00,000 ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ 5,84,00,000 ପୁରୁଷ, 5,29,00,000 ମହିଳା ଏବଂ 5,120 ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି। ମତଗ୍ରହଣ ପାଇଁ 11,00,000 ଉର୍ଦ୍ଧ୍ୱ ପୁଲିଂ ଅଧିକାରୀ ନିୟୋଜିତ ଅଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମେନକା ଗାନ୍ଧୀ, ମନୋହରଲାଲ ଖଟ୍ଟର, ସମ୍ବିତ ପାତ୍ର, ବାନ୍ସୁରୀ ସ୍ୱରାଜ, ମନୋଜ ତିୱାରୀ, କଂଗ୍ରେସର ଦୀପେନ୍ଦର ସିଂ ହୁଦା, କୁମାରୀ ଶୈଳଜା, ରାଜବବର ଏବଂ କହ୍ନେୟା କୁମାର ରହିଛନ୍ତି। ସେହିଭଳି ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଆଜି 6 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42 ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟ୍ଗ୍ରହଣ ଆରମ୍ଭ ହୋଇଛି। ଏହି ଆସନଗୁଡ଼ିକ ମଧ୍ୟରେ ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ଏବଂ କଟକ ରହିଛି। ଲୋକସଭା ଆସନଗୁଡ଼ିକ ପାଇଁ 64 ଜଣ ପ୍ରାର୍ଥୀ ଏବଂ 42 ବିଧାନସଭା କ୍ଷେତ୍ର ଲାଗି 383 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଅବସରରେ 10 ଜିଲ୍ଲାରେ 10,515 ମତଦାନ କେନ୍ଦ୍ରରେ 94,48,553 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଏହି ପର୍ଯ୍ୟାୟ ନିର୍ବାଚନରେ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିଲାଗି 121 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ନିୟୋଜିତ ହୋଇଛନ୍ତି। ଏହାଛଡ଼ା ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଆଶାକର୍ମୀ, ଜଣେ ସ୍ୱେଚ୍ଛାସେବୀଙ୍କ ନିୟୋଜନ ସହ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ପାଟନା, ରୋହତାସ ଏବଂ ବକ୍ସର ଜିଲ୍ଲାରେ 3 ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମେ ପାଟନା ଜିଲ୍ଲାର ବିକ୍ରମଠାରେ ପାଟଳୀପୁତ୍ର ସଂସଦୀୟ କ୍ଷେତ୍ର ଲାଗି ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହାପରେ ରୋହତାସ ଜିଲ୍ଲାର ପୁରୁଣା ଜିଟି ରୋଡ୍ଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ। ବକ୍ସର ଲୋକସଭା ଆସନ ଅନ୍ତର୍ଗତ ଅହିରୁଲିଠାରେ ଆୟୋଜିତ ହେବାକୁ ଥିବା ଜନସମାବେଶକୁ ଶ୍ରୀ ମୋଦି ସମ୍ବୋଧନ କରିବେ। ଏହି ଲୋକସଭା ନିର୍ବାଚନ କ୍ଷେତ୍ରଗୁଡ଼ିକ ପାଇଁ ଆସନ୍ତା 1 ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଗ୍ରହଣ କରାଯିବ। ହିମାଚଳ ପ୍ରଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ଏବଂ 6 ବିଧାନସଭା ମଣ୍ଡଳୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା 1 ହେବାକୁ ଥିବା ଏହି ନିର୍ବାଚନରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସିମ୍ଲା ଏବଂ ମଣ୍ଡି ଲୋକସଭା କ୍ଷେତ୍ରର 2 ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଥିଲେ। ସିମ୍ଲା ସଂସଦୀୟ କ୍ଷେତ୍ରର ନହନ୍ଠାରେ ଆୟୋଜିତ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି ଗତ 10 ମଧ୍ୟରେ ଏନ୍ଡିଏ ସରକାର ନେଇଥିବା ଲୋକାଭିମୁଖୀ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସେହିପରି ମଣ୍ଡିଠାରେ ଆୟୋଜିତ ନିର୍ବାଚନ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଦେଶରେ ଏକକ ନାଗରିକ ସଂହିତା ପ୍ରଚଳନ କରିବାକୁ ବିଜେପି ପ୍ରତିଶ୍ରତିବଦ୍ଧ। କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସିମ୍ଲା ସଂସଦୀୟ କ୍ଷେତ୍ରର ରୋହରୁଠାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଲୋକସଭା ନିର୍ବାଚନ ସମୟରେ ବୁଥ୍ୱାରୀ ଭୋଟର ମତଦାନ ତଥ୍ୟ ଏବଂ ୱେବ୍ସାଇଟ୍ରେ ଏହାକୁ ଅପ୍ଲୋଡ୍ କରିବା ନେଇ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଏଥିରେ ହସ୍ତକ୍ଷେପ କରାଯିବା ଉଚିତ ନୁହେଁ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଲୋକସଭା ନିର୍ବାଚନ ପରେ ହେବ ବୋଲି କହିଛନ୍ତି। ଗତ ସପ୍ତାହରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମସ୍ତ ମତଦାନ କେନ୍ଦ୍ର ପାଇଁ ଫର୍ମ 17C'ର ପ୍ରଥମ ପାର୍ଟର ସ୍କାନ୍ ହୋଇଥିବା କପି ପ୍ରକାଶ କରିବା ସଂକ୍ରାନ୍ତ ଆବେଦନର ଜବାବ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ। ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ମଣ୍ଡଳୀ ଏବଂ ମତଦାନ କେନ୍ଦ୍ର ଭିତ୍ତିକ ମତଗ୍ରହଣ ସମ୍ପୂର୍ଣ୍ଣ ସଂଖ୍ୟା ପ୍ରକାଶ କରିବାକୁ ଆବେଦନ କରି ଏକ ମାମଲା ସୁପ୍ରିମ୍କୋର୍ଟରେ ରୁଜୁ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କରିଛି। କର୍ଣ୍ଣାଟକର ହୁବାଲିସିଟିରେ ରହୁଥିବା ଏହି ଅଭିଯୁକ୍ତ ଲସ୍କର ଇ ତୋୟବା ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ପୂର୍ବରୁ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି। ଏନ୍ଆଇଏ ତଦନ୍ତରୁ ଜଣାପଡ଼ିଛି ପୂର୍ବରୁ ବେଙ୍ଗାଲୁରୁ ଷଡ଼ଯନ୍ତ୍ର ମାମଲାରେ ଏହି ଅଭିଯୁକ୍ତ ଗିରଫ ହୋଇ ଜେଲ୍ରେ ଥିଲେ। ଜେଲ୍ରୁ ମୁକୁଳିବା ପରେ ସେ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି ବୋଲି ଏନ୍ଆଇଏ କହିଛି। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ଏନ୍ଆଇଏ ଏପର୍ଯ୍ୟନ୍ତ 29 ସ୍ଥାନରେ ଚଢ଼ାଉ କରିଛି। ଫ୍ରାନ୍ସର କ୍ୟାନ୍ସଠାରେ ଆୟୋଜିତ 77ତମ ଚଳଚ୍ଚିତ୍ର ମହୋତ୍ସବର ସନ୍ଫ୍ଲାୱାର୍ସ ୱେୟାର୍ ଦ ଫାଷ୍ଟ ୱାନ୍ସ ଟୁ ନୋ ଚଳଚ୍ଚିତ୍ରକୁ ଲାଷ୍ଟ ସିନେଫ୍ ପୁରସ୍କାର ମିଳିଛି। ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନ ଏଫ୍ଟିଆଇଆଇର ଛାତ୍ର ଚିଦାନନ୍ଦ ଏସ୍ ନାୟକଙ୍କ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି। ଉତ୍ସବରେ ଉପସ୍ଥିତ ଥିବା ଶ୍ରୀ ନାୟକ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତୀୟ ସିନେମା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଇଛି। 4 ବର୍ଷ ପରେ ପୁଣି ଥରେ ଏଭଳି ଏକ ବିରଳ ସମ୍ମାନ ଏଫ୍ଟିଆଇଆଇ ଛାତ୍ରକୁ ମିଳିଛି। 73ତମ କ୍ୟାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫ୍ଟିଆଇଆଇ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାଟ୍ ଡଗ୍ ଚଳଚ୍ଚିତ୍ର ଏହି ପୁରସ୍କାର ଲାଭ କରିଥିଲା। ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ରିମାଲ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଘଣ୍ଟାକୁ 8 କିଲୋମିଟର ବେଗରେ ଗତି କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ଗତ ରାତି ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ସଗରଦ୍ୱୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ 620 କିଲୋମିଟର ଦୂରତାରେ ରହିଛି। ପଶ୍ଚିମବଙ୍ଗର ଦକ୍ଷିଣ ଉପକୂଳଠାରୁ 670 କିଲୋମିଟର ଦୂରରେ ରହିଛି। ଆଜି ରାତିରେ ଉତ୍ତର ପୂର୍ବ ଦିଗକୁ ଗତି କରି ଏହା ଅଧିକ ତୀବ୍ର ହେବାର ସମ୍ଭାବନା ରହିଛି। ଏହା ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ 110-120 କିଲୋମିଟର ଏବଂ ସ୍ଥଳବିଶେଷରେ 130 କିଲୋମିଟର ହୋଇପାରେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଏବଂ ପଶ୍ଚିମବଙ୍ଗର ସରକାରଙ୍କ ପ୍ରସ୍ତୁତି ନେଇ ଏହି ବୈଠକରେ ଆଲୋଚନା ହୋଇଛି। ଯଥାଶୀଘ୍ର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ତଥା ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଆଇପିଏଲ୍ କ୍ରିକେଟ୍ର ଚଳିତ ସିଜିନ୍ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଚେନ୍ନାଇର ଏମ୍ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ 36 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ବ୍ୟାଟିଂ ଆରମ୍ଭ କରି ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 175 ରନ୍ ସଂଗ୍ରହ କରିଥିଲା। 176 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। 7 ୱିକେଟ୍ ବିନିମୟରେ 149 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ହାଇଦ୍ରାବାଦ ପକ୍ଷରୁ ସେହବାଜ ଅହମ୍ମଦ 3ଟି ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ପ୍ରଥମ ଯୋଗ୍ୟତା ମ୍ୟାଚ୍ରେ କୋଲକାତା ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଆରମ୍ଭ ହୋଇଛି ମତଗ୍ରହଣ। ଏହି ପର୍ଯ୍ୟାୟରେ ଓଡ଼ିଶାରେ 6 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42 ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଚାଲିଛି ଭୋଟ୍ ଗ୍ରହଣ। ଲୋକସଭା ନିର୍ବାଚନ ସମୟରେ ବୁଥ୍ୱାରୀ ଭୋଟର ମତଦାନ ତଥ୍ୟ ଏବଂ ୱେବ୍ସାଇଟ୍ରେ ଏହାକୁ ଅପ୍ଲୋଡ୍ କରିବା ନେଇ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମ୍କୋର୍ଟ। ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ରିମାଲର ମୁକାବିଲା ଲାଗି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଆସନ୍ତାକାଲି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା।